ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଦେବଗଡ଼ ଜିଲ୍ଲାର ବିକାଶ ଲାଗି 205 କୋଟି ଟଙ୍କାର 15 ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। କେନ୍ଦୁପତ୍ର ତୁଲାଲି ଆର୍ ବନ୍ଧାଲିମାନଙ୍କ ଲାଗି ସାହାଜ ଘୋଷଣା। ମୁଖ୍ୟମନ୍ତ୍ରୀ ଆଭାସୀ ଜରିଏ 11 ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥାର କଲେ ଶୁଭାରମ୍ଭ। ଅଦିନିଆ ବର୍ଷାତି ହୋଇଥିବା ଫସଲ ନୁକସାନର ଜଲ୍ଦି ଦିଆଯିବା ଭର୍ଣ୍ଣା କହିଲେ ରାଜସ୍ୱ ମନ୍ତ୍ରୀ। ଆଉ ସ୍ଥାୟୀ ଭବିଷ୍ୟତ ଲାଗି ସାଇକେଲ ଚାଳନାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ଦେବଗଡ଼ ଗସ୍ତଥି ଆସିକରି ଜିଲ୍ଲାନ 205 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିଛନ୍। ସେଥିର୍ ଭିତରେ 11 ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଆଉ 4 ଶିକ୍ଷା ଭିଭିଭୂମି ବିକାଶ ପ୍ରକଳ୍ପ ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ ଜିଲ୍ଲା ମୁଖ୍ୟାଳୟନ 300 ଶଯ୍ୟା ସୁବିଧା ଥିବା ଡାକ୍ତରଖାନା କୋଠା ଉଦ୍ଘାଟନ କରିବା ସହିତ କେନ୍ଦୁପତ୍ର ତୋଲାଲି ଆର୍ ବନ୍ଧାଲିମାନଙ୍କ ଲାଗି 41 କୋଟି 17 ଲକ୍ଷ ଟଙ୍କାର ସାହାଜ ଘୋଷଣା କରିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବଗଡ଼ ଜିଲ୍ଲାର ବିକାଶ ଲାଗି ସବୁ ସାମର୍ଥ୍ୟ ରହିଛି ବୋଲି କହିଛନ୍। ସେ କହିଛନ୍,
ଶିଳାନ୍ୟାସ ଏବଂ ଶ୍ରୀନ୍ୟାସ କରାଗଲା। ନିଶ୍ଚିତ ଭାବରେ ଆଗାମୀ ଦିନରେ ଦେବଗଡ଼ ଜିଲ୍ଲା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏବଂ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦେବଗଡ଼ ଜିଲ୍ଲାରେ ଆସିବା ଦ୍ୱାରା ଆଜି ଦେବଗଡ଼ ଜିଲ୍ଲା ସହିତ ଓଡ଼ିଶାର ଯେଉଁ 22 ଜିଲ୍ଲା ଅଛି, ଅନେକ କେନ୍ଦୁପତ୍ର ତଲାଳି ଏବଂ ବନ୍ଧାଳି ରହୁଛନ୍ତି, ସେମାନଙ୍କ ପାଇଁ ଆମର ଯେଉଁ ଦାୟିତ୍ୱ ଅଛି ତାକୁ ଆଧାର କରି କେନ୍ଦୁପତ୍ର ତଳା ସିଜିନ୍ରେ ସେମାନଙ୍କ ପାଇଁ ବୋନସ ଏବଂ ପ୍ରୋତ୍ସାହନ ରାଶି ପ୍ରତିଥର ଦିଆଯାଇଥାଏ। ପ୍ରାୟ 57 କୋଟି ଟଙ୍କାର
କାର୍ଯ୍ୟକ୍ରମ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସହିତ ଜନପ୍ରତିନିଧି ଆର୍ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତନୁ ଭିଏତନାମ ନିଆଯାଇଥିବା ଭଗବାନ ବୁଦ୍ଧଙ୍କର ପବିତ୍ର ଅବଶେଷ ଆନ୍ବାର୍ ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଭିଏତନାମ ଗସ୍ତ କରିଛନ୍। ଏହି ଅବସରରେ ଡକ୍ଟର କମ୍ଭମ୍ପାଟି ଗଲା ରବିବାର ସେନର କ୍ୱାଙ୍ଗନାମ ପ୍ରଦେଶର ମାଇସନ ମନ୍ଦିରକେ ଯାଇକରି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ତରଫରୁ ଚାଲିଥିବା ପୁନରୁଦ୍ଧାର କାମର ତଦାରଖ କରିଛନ୍। ଓଡ଼ିଶା ରାଜ୍ୟପାଳଙ୍କର ଏହି ଗସ୍ତ ଭାରତ ଆଉ ଭିଏତନାମ ଭିତରେ ବର୍କ ସଂସ୍କୃତି ଆଉ ସହଭାଗୀ ଐତିହ୍ୟକେ ସୁରକ୍ଷା ଦେବାର ଦିଗେ ବଡ଼ ଭୂମିକା ନେବା ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ବାଣିଜ୍ୟ ଓ ପରିବହନ ବିଭାଗର ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଏ 11 ଜିଲ୍ଲାନ ସ୍ୱୟଂଚାଳିତ ଗାଡ଼ି ଚାଳନା ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍। କାର୍ଯ୍ୟକ୍ରମଟି ଭିନ୍ ଭିନ୍ ଜିଲ୍ଲାନ ଆଭାସୀ ଜରିଏ ବିଭାଗୀୟ ଅଧିକାରୀ ଆଉ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତି ଅବସରରେ ଫି ପଞ୍ଚାୟତନୁ 10 ଲେଖା ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାଥି ପକ୍କା ଘର ଯୋଗାଇ ଦିଆଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଏ ବାବଦେ ଶ୍ରୀ ନାୟକ କହିଛନ୍, 5 ଭିତରେ ହିତାଧିକାରୀମାନଙ୍କ ତାଲିକା ବନାବାରକେ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 12 ଦିନ ହେବାରକେ ଥିବା ସରକାରଙ୍କ ବଛରପୂର୍ତ୍ତି କାର୍ଯ୍ୟକ୍ରମଟି ସେ ହିତାଧିକାରୀମାନଙ୍କୁ ଘର ବଣ୍ଟାଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ରାଜ୍ୟ ସରକାର ଦୁର୍ନୀତି ବିରୋଧୀ ଆଉ ଦୁର୍ନୀତି କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ପଞ୍ଚାୟତିରାଜ ବିଭାଗକେ କେନ୍ସି ଭିଲ୍ ଦୁର୍ନୀତି ଅଭିଯୋଗ ଆସିଲେ ଆଇନ ଅନୁସାରେ ତାର ଉପରେ କଡ଼ା ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ରାଜ୍ୟ ଅନାଥ ଛୁଆମାନଙ୍କର ସର୍ଭେ କରାଯିବା ରାଜ୍ୟ ସରକାରଙ୍କ ତରଫରୁ ଇ ବାବଦେ ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଙ୍ଗନବାଡ଼ି କର୍ମୀମାନଙ୍କ ଜରିଏ ଜିଲ୍ଲାମାନଙ୍କେ ଅନାଥ ଛେଉଣ୍ଡ ଆଉ ସେମାନଙ୍କର ପରିବାର ଲୋକଙ୍କର ସର୍ଭେ କରାଯିବା। ଡିଏସ୍ଡବ୍ଲ୍ୟଓଏସ୍, ଆଇସିଡିଏସ୍ ସୁପରଭାଇଜର, ସିଓପିଓଏସ୍ ଆଉ ଡିସିପିଓଙ୍କୁ ଇସବୁ ସର୍ଭେ କାମର ତଦାରଖ ଦାୟିତ୍ୱ ଦିଆଯାଇଛି। ଇ ବାବଦେ ସଠିକ୍ ସୂଚନା ଠୋଲ୍ କରିବାର ଲାଗି ଅଙ୍ଗନବାଡ଼ି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୌସୁମୀ ଆଉ ଲଘୁଚାପ ବର୍ଷାତି କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ 3-4 ଭିତରେ ଫସଲ ନୁକସାନର ଭର୍ଣ୍ଣା ପାଇପାରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେ କହିଛନ୍, ରାଜ୍ୟର ଭିନ୍ ଭିନ୍ ଜାଗାନ ଇ ବର୍ଷାତି ଫସଲ ନୁକସାନ ହୋଇଛେ। ଇ ବାବଦେ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଥିଲା ଆଉ ରିପୋର୍ଟ ଆସବାର ଭିଲ୍ ମୂଲ ହୋଇଛେ। ଖୁବ୍ ଜଲ୍ଦି ଚାଷୀମାନଙ୍କୁ ନୁକସାନର ଭର୍ଣ୍ଣା ଦିଆଯିବା। ଇତାର ସହିତ ଉଦା ହୋଇଥିବା ଧାନକେ ଯନ୍ତ୍ରପାତି ଜରିଏ ଶୁଖେଇକରି ଘିନ୍ବାରକେ ଭିଲ୍ ନିର୍ଦ୍ଦେଶ ଦିଆଯାଇଛେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁମାନଙ୍କର ଦେବସ୍ନାନ ପୂର୍ଣ୍ଣିମା ଆର୍ ରଥଯାତ୍ରା ନୀତିକାନ୍ତିକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ସେବାୟତମାନଙ୍କୁ ନେଇକରି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ପୁରୀ ଜିଲ୍ଲାପାଳ ଆର୍ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଆଇବା 11 ତାରିଖ ଦେବସ୍ନାନ ପୂର୍ଣ୍ଣିମାକେ ପରମ୍ପରା ଅନୁସାରେ ପାଳନ କରବାର୍, ମହାପ୍ରଭୁମାନଙ୍କୁ ପହଣ୍ଡିଥି ସ୍ନାନବେଦୀକେ ନେବାର ସହିତ ସ୍ନାନ ନୀତି ହାତୀବେଶ ଧାରିଜ ନୀତି ଅନୁସାରେ କରବାର୍କେ ଆଲୋଚନା କରାଯାଇଥିଲେ। ସେନ୍ତା ରଥଯାତ୍ରାର ସବୁ ନୀତିକାନ୍ତି ନିର୍ଭୁଲ ଭାବେ ଧାରି ସମୟ ଅନୁସାରେ କରବାର୍କେ ଜିଲ୍ଲାପାଳ ବୈଠକଟି ଜୋର ଦେଇଥିଲେ। ଓଡ଼ିଶାର ସମୃଦ୍ଧ ଇତିହାସ ଜୁଆନ ପିଢ଼ି ଲାଗି ମାର୍ଗଦର୍ଶକ ବାଗି କାମ କରୁ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଓଡ଼ିଶା ସାହିତ୍ୟ ଏକାଡେମୀ ତରଫ ଭୁବନେଶ୍ୱରଠାରେ ହୋଇଥିବା କଳିଙ୍ଗ ଯୁଦ୍ଧ କର୍ମଶାଳାଠି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍, ବିଷୟବସ୍ତୁ ଉପରେ ବିଚାର ଆଉ ବିତର୍କ କରିକି ନିଷ୍କର୍ଷ ବାହାର କରବାରଟା ଆମର ଗଣତାନ୍ତ୍ରିକ ରାଷ୍ଟ୍ରର ସୌନ୍ଦର୍ଯ୍ୟ ଆଏ। ଏହି କର୍ମଶାଳାଠି କଳିଙ୍ଗ ଯୁଦ୍ଧ ଇତିହାସର ନିଷ୍କର୍ଷ ବାହାର କରାଯାଇକରି ଦସ୍ତାବିଜ ଆକାରରେ ଆଇବା ପିଢ଼ିକେ ଜନାବା ବୋଲି ଶ୍ରୀ ସୁରଜ କହିଛନ୍। ପୁରୀ ରାଉରକେଲା ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଆଜିଠାନୁ ଶନିବାର ବଦଲା ମଙ୍ଗଳବାର ଦିନ ବନ୍ଦ ରହିବା। ଆଇବା 7 ତାରିଖନୁ ଶନିବାର ଦିନ ସ୍ୱାଭାବିକ ଭାବେ ଚାଲବା ବୋଲି ପୂର୍ବତ ରେଳବାଇ ତରଫ ସୂଚନା ଦିଆଯାଇଛି। ଏହି ସମୟତି ଷ୍ଟେସନମାନଙ୍କେ ଟ୍ରେନ୍ ଅଟକି ଥିବାର କିଛି ପରିବର୍ତ୍ତନ କରାନାଇଯାଇ ସଂଶୋଧିତ ସାପ୍ତାହିକ ଛୁଟି ଅନୁସାରେ ଯାତ୍ରୀମାନେ ନିଜର ଯାତ୍ରା ଯୋଜନା କରିବେ ବୋଲି ପୂର୍ବତ ରେଳବାଇ ତରଫ ସୂଚନା ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫ ଇ ଶିକ୍ଷା ବଛରଟି ସ୍ନାତକୋତ୍ତର ପାଠପଢ଼ାଥି ନାଁ ଲେଖା ଲାଗି ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଲ ଗଲାକାଲି ବାହାରିଛି। ଆଇଷ୍ଠାନୁ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ଥି ଲଗ୍ଇନ୍ କରିକି ନାଁ ଲେଖା ଲାଗି ଆବେଦନ କରିପାରିବେ। ଆଇବା 8 ତାରିଖ ତକ ଚଏସ୍ ଫିଲିଂ ଚାଲବା ଆଉ 13 ତାରିଖ ପହିଲା ଖେପ୍ ମେଧା ତାଲିକା ବାହାରିବା ବୋଲି ବିଭାଗ ତରଫ ସୂଚନା ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ଠାରେ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଚାଷୀମାନଙ୍କୁ ଆମ୍ ଚାଷ କରବାର୍କେ ତହକାବାର୍ ଲାଗି ଆଉ ଆମ୍ର ଚାହିଦା ବଢ଼ାବା ଲାଗି ଅମୃତ ବ୍ରାଣ୍ଡ ଲୋଗୋ ଉନ୍ମୋଚନ କରିଛନ୍। ଚାଷୀମାନଙ୍କର ଫସଲର ଦାମ ଦ୍ୱିଗୁଣା କରବାର୍ ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଚେରେଷ୍ଟା ଜାରି ରଖିଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଇ ଅବସରରେ କହିଛନ୍। ଶାରୀରିକ ଆଉ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଆଉ ପରିବେଶ ସଂରକ୍ଷଣ ଲାଗି ସାଇକେଲ ଚଲାବାରଟାକେ ତହକାବାର ଲକ୍ଷ୍ୟଟି ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଆଉ ପ୍ରଦୂଷଣମୁକ୍ତ ପରିବେଶ ବିକାଶ ଦିଗେ ସାଇକେଲ ଚଲାବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘର ସାଧାରଣ ସଭାଟି 2018 ଫି ବଛର ଜୁନ୍ ମାସର 3 ତାରିଖକେ ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରବାରକେ ନିଷ୍ପତ୍ତି ନିଆଯାଇଥିଲା। ବିଶ୍ୱ ସାଇକେଲ ଦିବସର ଇ ବଛର ବାର୍ତ୍ତା ହେଉଛି ସ୍ଥାୟୀ ଭବିଷ୍ୟତ ଲାଗି ସାଇକେଲ ଚଲାବାର। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇକେଲ ଖାଲି ଗୋଟିଏ ଯାତାୟତର ସାଧନ ନୁହେଁ, ଗୋଟିଏ ସୁସ୍ଥ ଆଉ ସୁରକ୍ଷିତ ଭବିଷ୍ୟତ ଦିଗେ ନିଆଯାଉଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ସବେ ସୁସ୍ଥ ଆଉ ସମାବେଶୀ ବିକାଶ ଲାଗି ସଂକଳ୍ପ ନେବାରକେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ସାଇକେଲ ଦିବସ ଅବସରରେ ଶୁଭେଚ୍ଛା ଜଣାବାର ସହିତ ପରିବେଶ ସୁରକ୍ଷା ଆଉ ଶାରୀରିକ ସୁସ୍ଥତା କ୍ଷେତ୍ରରେ ସାଇକେଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫ ସ୍କୁଲ କଲେଜ ଛାତ୍ରଛାତ୍ରୀ ଆଉ ଯୁଆନମାନଙ୍କର ପହଁରା ଦକ୍ଷତା ବଢ଼ାବାର ବାବଦେ ଗୋଟିଏ ପ୍ରଶିକ୍ଷଣ ଶିବିର ମୂଲ ହୋଇଛି। କାର୍ଯ୍ୟକ୍ରମକେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଉଦ୍ଘାଟନ କରିଥିବାର ବେଳେ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଆର୍ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ଇନୁ ତାଲିମ ନେଇଥିବା ଲୋକେ ବନ୍ୟା ବାଗିର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କର ଜୀବନ ସୁରକ୍ଷା ଆଉ ଉଦ୍ଧାର କାମ କରବାର ସାଙ୍ଗେ ଲୋକ ଆତ୍ମରକ୍ଷା କୌଶଳ ଶିଖାବେ। କାର୍ଯ୍ୟକ୍ରମଟି ଆଇଆର୍ବିର ସବୁ ଓଡ୍ରାଫ୍ ଟିମ୍ ସଦସ୍ୟମାନେ ସାମିଲ ଥିଲେ। ବୌଦ୍ଧ ଜିଲ୍ଲାନ ମୁକ୍ତ ଅବାଧ ଆର୍ ନିରପେକ୍ଷ ନିର୍ବାଚନ ପରିଚାଳନା ଲାଗି ଜିଲ୍ଲାସ୍ତରୀୟ ନିର୍ବାଚନ ସଞ୍ଚାଳନା କମିଟିର ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଭାରତୀୟ ନିର୍ବାଚନ କମିଶନର ସବୁ ନିର୍ଦ୍ଦେଶ ପାଳନ କରିକି ଜିଲ୍ଲାନ ଶାନ୍ତି ଶୃଙ୍ଖଳା ସହିତ ଆଉ ଭୋଟରମାନଙ୍କୁ ସରଳ ଭାବେ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରବାର ଦିଗେ ଆଲୋଚନା ହୋଇଥିଲା। ବିକଶିତ କୃଷି ସଂକଳ୍ପ ଅଭିଯାନଟି ଆଜି ସମ୍ବଲପୁର କୃଷି ବିଜ୍ଞାନ ତରଫ ନାକ୍ଟିଦେଓଲ ବ୍ଲକର ସିମିଲିପାଲି ସରପାଲି ଡଇଁଚାଠାରେ କାର୍ଯ୍ୟକ୍ରମମାନ ହୋଇଯାଇଛି। କୃଷି ବୈଜ୍ଞାନିକ ଆଉ ଅଧିକାରୀମାନେ ଚାଷୀମାନଙ୍କୁ ଆଧୁନିକ କୃଷି ପଦ୍ଧତି, ମାଟିର ସ୍ୱାସ୍ଥ୍ୟ ପରିଚାଳନା ସହିତ ଭିନ୍ ଭିନ୍ ଉନ୍ନତ ଚାଷ ପଦ୍ଧତି ଭାବେ ବୁଝାଇଛନ୍। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମଠାରେ ଚାଲିଥିବା ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ଟି ଆଜି ବରଗଡ଼ 4-2 ସମ୍ବଲପୁର ଦଲକେ ହରାଇଛି। ସମ୍ବଲପୁର ଜୋନ୍ରୁ ଜିତ୍ଲା ଉତ୍ରୁ ବରଗଡ଼ ଦଲ ବାକି ଜୋନ୍ମାନଙ୍କର ଭିତରେ ଆଇବା ମ୍ୟାଚ୍ମାନ ଖେଳାଯିବା। ରାଜ୍ୟକେ ସଫା ଆକାଶ ଆର୍ ପଶ୍ଚିମା ଗରମ ପବନ ଆସୁଥିବାରୁ ରାଜ୍ୟ ଦିନର ତାପମାତ୍ରା ବଢ଼ିଛି। ବାୟୁମଣ୍ଡଳର ଆର୍ଦ୍ରତା ପରିମାଣ ଅତ୍କା ରହିଥିବାରୁ ଗୁଲଗୁଲି ବଢ଼ିଛି। ଆଇବା କିଛି ଦିନ ତକ ଦିନର ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। শেষে মুখিয়া খবর ফের খায়ে দেবগড় জেলার বিকাশ লাগি 205 কোটি টাকার 15 প্রকল্প শিলান্যাস আ উদ্ঘাটন কলে মুখ্যমন্ত্রী কেন্দুপত্র তোলালি আর বন্ধালি মানকর লাগি সাহায্য ঘোষণা মুখ্যমন্ত্রী আবাসী জরি 11 স্বয়ংচালিত যান চালনা পরীক্ষা ব্যবস্থার কলে শুভারম্ভ অদিনিয়া বর্ষাতি হইতিবা ফসল নোকসানর জলদি দিয়া ভর্ণা কহিলে রাজস্ব মন্ত্রী আর স্থায়ী ভবিষ্যৎ লাগি সাইকেল চালনার বার্তা নেই আজ পালন করা বিশ্ব সাইকেল দিবস। আজির আঞ্চলিক খবর ইনসে সালা জুহার।